ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ଭାରତର ନିର୍ବାଚନ ଆୟୋଗଙ୍କ ତରଫୁ ପହିଲା ଥର ଲାଗି ଚଲତି ସାଧାରଣ ନିର୍ବାଚନରେ ବୟସ୍କ ଆର୍ ଭିନ୍ନକ୍ଷମ ଭୋଟରମାନଙ୍କ ଲାଗି ଘରେ ଭୋଟ୍ ଦେବାର ସୁବିଧା କରାଯାଇଛି। 85 ବର୍ଷରୁ ଏତକା ବୟସର 40% ଭିନ୍ନକ୍ଷମ ଭୋଟରମାନେ ଏହି ସୁବିଧା ପାଇପାରିବେ। ଇତିଦେଶରେ 81 ଲକ୍ଷ ବୟସ୍କ ଭୋଟର ଆର୍ 90 ଲକ୍ଷରୁ ଏତକା ଭିନ୍ନକ୍ଷମ ଭୋଟର ପଞ୍ଜିକୃତ ହୋଇଛନ୍ତି। ଦେଶେ ପହିଲା ଆର୍ 2 ନମ୍ବର ଖେପ୍ ଲାଗି ଛତିଶଗଡ଼, ତାମିଲନାଡୁ ଆର୍ ରାଜସ୍ଥାନର 85 ବର୍ଷରୁ ଏତକା ବୟସର ପଞ୍ଜିକୃତ ଭୋଟରମାନଙ୍କର ଘରକେ ଯାଇକରି ନିର୍ବାଚନ ଆୟୋଗଙ୍କ ତରଫୁ ଭୋଟ୍ ନିଆଯାଇଛି। ଇନ ଜଣାଇ ଦିଆଯାଇପାରେ ଯେ ନିର୍ବାଚନ ବିଜ୍ଞପ୍ତି ବାହାରବାର 5 ଦିନ ଭିତରେ ଯୋଗ୍ୟ ଭୋଟର ଫର୍ମ 12D ପୂରଣ କରିବେ। ବୁଥ୍ ଲେବେଲ୍ ଅଫିସର ଭୋଟରମାନଙ୍କ ଘରକେ ଯାଇକରି ଫର୍ମ ସଂଗ୍ରହ କରିବେ ବୋଲିକରି ଆୟୋଗଙ୍କ ତରଫୁ ସୂଚନା ମିଳିଛି। ରାଜ୍ୟ ଏବଂ ମେ ଆଉ ଜୁନ୍ ମାସେ 4ଟା ଖେପେ ହେବାର୍କେ ଥିବା ସାଧାରଣ ନିର୍ବାଚନ ଲାଗି ଗଲାକାଲି କଟକ ପୁଲିସ ମୁଖ୍ୟାଳୟନୁ ଓଡ଼ିଶା ପୁଲିସ ଆର୍ ପଶ୍ଚିମବଙ୍ଗ ପୁଲିସ ଭିତରେ ଆନ୍ତଃରାଜ୍ୟ ସମନ୍ୱୟ ବୈଠକ ହୋଇଯାଇଛି। ଆଭାସୀ ଜରିଆ ହୋଇଥିବାର ଏହି ସମନ୍ୱୟ ବୈଠକଟି ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଆଉ ପଶ୍ଚିମବଙ୍ଗ ପୁଲିସ ମହାନିର୍ଦ୍ଦେଶକ ସଞ୍ଜୟ ମୁଖାର୍ଜୀ ଉପସ୍ଥିତ ଥିଲେ। ବାଲେଶ୍ୱର ଆର୍ ମୟୂରଭଞ୍ଜ ଜିଲ୍ଲାର ସିମ୍ନା ପଶ୍ଚିମବଙ୍ଗ ସାଙ୍ଗେ ଲାଗି ରହିଥିବାରୁ ଦୁହି ଜିଲ୍ଲାରୁ ଶାନ୍ତିପୂର୍ଣ୍ଣ, ଅବାଧ, ଅପରାଧ ମୁକ୍ତ ଆର୍ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ବୈଠକରେ ଆଲୋଚନା କରାଯାଇଛି। ପଶ୍ଚିମବଙ୍ଗରୁ ଓଡ଼ିଶାକେ ନିଶା ଦର ବାସୁଥିବାରୁ ରୋକ୍ ଲଗାବାର ଉପରେ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଜୋର୍ ଦେଇଥିଲେ। ସିମ୍ନା ଜିଲ୍ଲାମାନଙ୍କୁ ଥିବାର ତନଖି ଫାଟକମାନଙ୍କେ କଡ଼ାକଡ଼ି ଯାଞ୍ଚ, ଯାନବାହନ ଯାଞ୍ଚ, ଅବକାରୀ ଧରପଗଡ଼, ବେଆଇନ ମାରଣାସ୍ତ୍ର ଆର୍ ନିଶା କାରବାର ଆର୍ ବେଆଇନ ଟଙ୍କା କାରବାର ଉପରେ ରୋକ୍ ଲଗାବାରକେ ଖାସ୍ ଯୋଜନା ତିଆରି ବାବଦେ ବୈଠକଟି ଆଲୋଚନା ହୋଇଛି। ଇତାର ଛଡ଼ା ଦୁହି ରାଜ୍ୟର ଅପରାଧୀମାନଙ୍କୁ ଗିରଫ କରବାର ବାବଦେ ଭିଲ୍ ଆଲୋଚନା କରାଯାଇଥିଲା। ଭୁବନେଶ୍ୱରରୁ ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ ସମକୁ ଶୁଭେଚ୍ଛା ଆର୍ ଅଭିନନ୍ଦନ ଜନାଇକରି କହିଛନ୍ତି ଯେ ଓଡ଼ିଶାର ଭୂଗୋଳ ଆର୍ ଇତିହାସ ଭୁବନେଶ୍ୱରର ଖାସ୍ ପରିଚୟ ଆର୍ ପ୍ରତିଷ୍ଠା ରହିଛି। ଭୁବନେଶ୍ୱରର ଆଧୁନିକ ଓଡ଼ିଶାର ରାଜଧାନୀ ପ୍ରତିଷ୍ଠା ହେବାରୁ ସମୃଦ୍ଧ ପରମ୍ପରା ଆର୍ ଐତିହ୍ୟ ଆହୁରି ପରିପୃଷ୍ଟ ହୋଇଛି। ରାଜଧାନୀର ସଂସ୍କୃତି, ପ୍ରକୃତି ଆର୍ ପ୍ରଗତିର ଅନନ୍ୟ ସମନ୍ୱୟ ଘଟିଛି। ରାଜଧାନୀ ଭୁବନେଶ୍ୱରର ସର୍ବାଙ୍ଗୀନ ବିକାଶ ଲାଗି ସଭେ ନିଜ ନିଜ ସ୍ତରଥି ପ୍ରୟାସ କରବାର ଲାଗି ରାଜ୍ୟପାଳ ତାଙ୍କର ବାର୍ତ୍ତାଥି ନିବେଦନ କରିଛନ୍ତି। ଏହି ଅବସରରେ ସୂଚନା ଆର୍ ଲୋକସମ୍ପର୍କ ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଆର୍ ପ୍ରତିଷ୍ଠା ଦିବସ ପାଳନ କମିଟି ତରଫୁ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏଥିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏତାରୁ ଜୟଦେବ ଭବନଠାରେ ଗୋଟିଏ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ ଭିଲ୍ କରାଯାଇଛି। ରାଜ୍ୟର ଜେଲ୍ମାନଙ୍କେ ବହୁତ କଏଦୀ ଅର୍ଥ ଅଭାବ ଆର୍ ବେଲ୍ ବଣ୍ଡ ଦାଖଲ ନାଇଁ କରିପାରୁଥିବାରୁ ଜେଲ୍ରୁ ମୁକୁଳି ନାଇଁ ପାର୍ବାର୍। ସେମାନଙ୍କୁ ମୁକୁଲାବାର ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରଥି ଦରକାରୀ ପଦକ୍ଷେପ ନେବାର୍କେ ହାଇକୋର୍ଟ ରାଜ୍ୟ ଆଇନସେବା ପ୍ରାଧିକରଣକେ ନିର୍ଦ୍ଦେଶ ଦେଇଛନ୍। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଚରଣ ସିଂ ଆର୍ ବିଚାରପତି ଏମ୍ଏସ୍ ରମଣଙ୍କୁ ନେଇକରି ଗଠିତ ଖଣ୍ଡପୀଠ ଗଲାକାଲି ହାଇକୋର୍ଟନୁ ଜେଲ୍ ସଂସ୍କାର ମାମଲାର ଶୁଣାଣି କରିଥିଲେ। ଆବା 7 ଦିନ ଭିତରେ ଭିନ୍ ଭିନ୍ ଜିଲ୍ଲା ଆଇନସେବା କର୍ତ୍ତୃପକ୍ଷଙ୍କ ସାଙ୍ଗେ ବୈଠକ କରିକରି ଏ ବାବଦେ ନିଷ୍ପଭି ନେବାର୍କେ ରାଜ୍ୟ ଆଇନସେବା ପ୍ରାଧିକରଣର ସଦସ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇନ ଜଣାଇ ଦିଆଯାଇପାରେ ଯେ ଜାମିନ ମିଳିଥିଲେ ଭିଲ୍ ଏପତକ ରାଜ୍ୟର ଜେଲ୍ମାନଙ୍କେ 444 ଜଣ କଏଦୀ ରହୁଥିବାର ସୂଚନା ମିଳିଛି। ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କୁଚିଣ୍ଡା ଆର୍ ବାମରାର ଷ୍ଟ୍ରଙ୍ଗରୁମ୍ ଆର୍ ମତଦାନ କେନ୍ଦ୍ର ବୁଲି ଦେଖିଛନ୍ତି। ମତଦାନ କେନ୍ଦ୍ର ବୁଲି ଦେଖବାର ବେଳେ ଜିଲ୍ଲାପାଳ ପ୍ରାଥମିକ ଚିକିତ୍ସା ସହିତ ପର୍ଯ୍ୟାପ୍ତ ପିଇବାର ପାନ୍, ଓଆର୍ଏସ୍ ଆର୍ ମେଡିକାଲ କିଟ୍ର ବ୍ୟବସ୍ଥା କରବାରକେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଫି ମତଦାନ କେନ୍ଦ୍ରରୁ ଜିଲ୍ଲାପାଳ ବୁଥ୍ ସ୍ତରୀୟ ଅଧିକାରୀ ଆର୍ ସେକ୍ଟର ଅଧିକାରୀଙ୍କ ସାଙ୍ଗେ ସୁରୁଖୁରୁତି ପରିଚାଳନା ବାବଦେ ଆଲୋଚନା କରିଥିଲେ। ଭୋଟ୍ ଦିନ ଖରା ଆଉ ପାଣିପାଗ ବିଭାଗର ସତର୍କତା ସୂଚନାକେ ମାନବାରକେ ଜିଲ୍ଲାପାଳ ଜୋର୍ ଦେଇଥିଲେ। ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ରସାୟନ ବିଭାଗର ବାର୍ଷିକ ଉତ୍ସବ ରସାୟନ 2024 ପାଳିତ ହୋଇଯାଇଛି। କୁଲପତି ପ୍ରଫେସର ବଂଶୀଧର ମାଝୀ ଏତେକେ ଉଦ୍ଘାଟନ କରିଥିବା ବେଳେ ବୈଜ୍ଞାନିକ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଆର୍ ଡକ୍ଟର ବିକାଶ କୁମାର ଜେନା ବକ୍ତା ଭାବେ ଯୋଗ ଦେଇକରି ରସାୟନ ଆର୍ ପ୍ରଯୁକ୍ତି ବିଦ୍ୟା ବାବଦେ ଆଲୋଚନା କରିଥିଲେ। ରାଜ୍ୟ 9 ଆର୍ 10 ଶ୍ରେଣୀ ପାଠ୍ୟକ୍ରମ ଏହି ଶିକ୍ଷାବଛର ଲାଗି ଭିଲ୍ ଆଘର ବଛର ବାଗି ରହିଛି। 9 ଆର୍ 10 ଶ୍ରେଣୀର 6ଟା ଯାକ ବିଷୟ ପଢ଼ା ବହିଥିବା ସବୁ ଅଧ୍ୟାୟ ପଢ଼ିକରି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ବୋଲି ବୋର୍ଡ ତରଫ କୁହାଯାଇଛି। ଶ୍ରେଣୀର ପାଠପଢ଼ାତି କେନ୍ ଅଧ୍ୟାୟ ପଢ଼ାଯିବା ଆର୍ କେପତକ୍ ଶେଷ କରାଯାଇକରି ପରୀକ୍ଷା କରାଯିବା ସେ ବାବଦେ ବୋର୍ଡ ତରଫ ସିଲାବସ୍ ଆର୍ ସବୁ ବିବରଣୀ ବୋର୍ଡ ୱେବ୍ସାଇଟ୍ରେ ଅପ୍ଲୋଡ଼ କରାଯାଇଛି। ଏ ବାବଦେ ବୋର୍ଡ କର୍ତ୍ତୃପକ୍ଷ, ପ୍ରଧାନ ଶିକ୍ଷକ ଆର୍ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଜଣାଇଛନ୍ତି। এছনির আঞ্চলিক খবর ইন শেষ হল আর বেলার আঞ্চলিক খবর শুনে পারবে রাতে 7 বাজিকি 2 মিনিট থেকে জুহার।